ନମସ୍କାର, ଆରମ୍ଭ କରିବାକୁ ଯାଉଛୁ ଆଜିର ଓଡ଼ିଆ କାର୍ଯ୍ୟକ୍ରମ ଶାନ୍ତିଦାତା।
ଦିନ ପରେ ଦିନ, ବର୍ଷ ପରେ ବର୍ଷ ଗଡ଼ି ଚାଲିଛି ଏଇ ସମୟର ଚକ, ଆଉ ତା ସହିତ ତାଳ ଦେଇ ବଢ଼ି ଚାଲିଛି ମଣିଷର ଅଗଣିତ ପାପ। ଏଇ ଅସାର ଆଉ ଅଶାନ୍ତ ପୃଥିବୀର ମୋହମାୟାରେ ଥାଇ ସେ ଦେଖୁଛି ବଞ୍ଚିବାର ଏକ ବୃଥା ସ୍ୱପ୍ନ। ମରିଚିକାପୂର୍ଣ୍ଣ ଏଇ ଜଗତର ଚାରିଆଡ଼େ କେବଳ ହାହାକାର ଆଉ କ୍ରନ୍ଦନ। ଆଖିରେ ନିଦ ନାହିଁ କି ପାପ ଆଉ ପୁଣ୍ୟର ଅର୍ଥ ଖୋଜିବାକୁ ମଣିଷର ବେଳ ନାହିଁ। ଜୀବନ ଯନ୍ତ୍ରଣାର ମରୁବାଲିରେ ଛିଡ଼ା ହେଇ ସେ ଆଜି ଶାନ୍ତି ପାଇଁ ବ୍ୟାକୁଳ। ସତରେ କିଏ ଦେବ ଶାନ୍ତି, କିଏ ଦେବ ମୁକ୍ତି? ହଁ ବନ୍ଧୁଗଣ, ଶାନ୍ତିଦାତା, ଶାନ୍ତିର ରାଜକୁମାର ସେଇ ସ୍ୱର୍ଗନନ୍ଦନ ପ୍ରଭୁ ଯୀଶୁ ହିଁ କେବଳ ଶାନ୍ତି ଦେଇପାରନ୍ତି। ତେବେ ଆସନ୍ତୁ, ପରିତ୍ରାଣର ଆନନ୍ଦ ଆଉ ଜୀବନରେ ଶାନ୍ତିକୁ ଅନୁଭବ କରିବା ପାଇଁ ଆଜିର ଏଇ ଓଡ଼ିଆ କାର୍ଯ୍ୟକ୍ରମ ଶୁଣିବା ଶାନ୍ତିଦାତା।
ଶ୍ରୋତାବନ୍ଧୁମାନଙ୍କୁ ମୋର ନମସ୍କାର ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଆରମ୍ଭ କରିବା ପାଇଁ ଯାଉଛୁ ଆଜିର ବେତାର କାର୍ଯ୍ୟକ୍ରମ ଶାନ୍ତିଦାତା। ପ୍ରଭୁ ଯୀଶୁଙ୍କ ପାଦ ତଳେ ଏହି କାର୍ଯ୍ୟକ୍ରମଟିକୁ ସମର୍ପଣ କରୁଅଛି। ବଡ଼ଦିନ ଆଜିର ଏହି ଜଗତ ପାଇଁ ପରମ୍ପରାରେ ପୂର୍ଣ୍ଣ ଏକ ବିଶେଷ ପର୍ବ ଅଟେ। ଅତି ଆଡ଼ମ୍ବର ସହକାରେ ଏହି ଦିନଟିକୁ ପାଳନ କରିବାକୁ ଯଦି ଆପଣ ଲକ୍ଷ୍ୟ ରଖିଛନ୍ତି ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ବର୍ଷକୁ ଥରେ ଏହି ଦିନଟିଏ ଅପେକ୍ଷାରେ ସାରା ଜଗତ ରହିଥାଏ। ପ୍ରିୟ ବନ୍ଧୁଗଣ, ପରମ୍ପରା ଗୁଡ଼ିକ ମୋ ମତରେ ଏକ ବ୍ୟକ୍ତିଗତ ବିଷୟ ଅଟେ। ଅନେକ ଅଛନ୍ତି ଖ୍ରୀଷ୍ଟ ମାସଟିକୁ ବହୁ ପୂର୍ବରୁ ସଜାଇ ଦେଇଥାନ୍ତି, ଅନେକ ମଧ୍ୟ ଶେଷ ମୁହୂର୍ତ୍ତରେ ତାକୁ ସଜାଇଥାନ୍ତି। ବଡ଼ଦିନରେ ଅନେକ ଲୋକ ଅଛନ୍ତି ଯେଉଁମାନେ କି ବ୍ୟାପକ ଭାବରେ ପିଠାପଣା, କେକ୍ ଇତ୍ୟାଦି ବଣ୍ଟନ କରନ୍ତି, ଆଉ କେତେକ ମଧ୍ୟ ସୀମିତ ଭାବରେ ବଣ୍ଟନ କରନ୍ତି। ଏହି ପରିପ୍ରେକ୍ଷୀରେ ଅଭାବଗ୍ରସ୍ତ ମଣିଷଟିଏ ବି ତା'ର ଧାର ଉଧାର କରି ଯଥାସମ୍ଭବ ଭାବରେ ପର୍ବ ପାଳନ କରିଥାଏ। ତେଣୁ ଗୋଟିଏ କଥାରେ କହିବାକୁ ଗଲେ ପର୍ବ ପାଳନ ହେବା ହିଁ ମଣିଷ ପାଇଁ ଏକ ସମ୍ମାନର ପ୍ରଶ୍ନ ବୋଲି ମନେ ହୁଏ। ବନ୍ଧୁଗଣ, ଉତ୍ସବ ପାଳନ ସମୟରେ ଯେଉଁ ଆଲୋକ ବା ବଲ୍ବ ଜଳି ଉଠେ ସେଗୁଡ଼ିକ ଦିଗ ନିର୍ଣ୍ଣୟକାରୀ ତାରା ବୋଲି ଆମମାନେ ଭାବିଥାଉ, କିନ୍ତୁ ତାହା ନୁହେଁ। ବା ପ୍ରତ୍ୟେକ ରାନ୍ଧୁଣିଆକୁ ପାରିବାରିକ ବୋଲି ଭାବନ୍ତୁ ନାହିଁ ଯେ ସେଇ ଦିନଟି ବହୁତ ସୁନ୍ଦର ଭାବରେ ପରିଚାଳକ କରିବ। ମୁଁ ଭାବେ ଯେ ଛୋଟ ଉତ୍ସବ ପାଳନ କରିବା ପାଇଁ ଅନେକ ଉପାୟ ଅଛି ବୋଲି ଭାବୁଥାଏ, କିନ୍ତୁ ପ୍ରାଥମିକ ଭାବେ ଆମେ ନିଜେ ନିଜକୁ ପ୍ରଶ୍ନ କରିଥିବା ଉଚିତ ଯେ ମୁଁ କ'ଣ ଏଇ ବଡ଼ଦିନ ପୂର୍ବରୁ ଆମ ପ୍ରଭୁ ଯୀଶୁଙ୍କ ପାଇଁ ନା ଆମ ସନ୍ତାନ ସନ୍ତତି ଉପହାର ଏବଂ ପରମ୍ପରା ପାଇଁ ପାଳନ କରୁଛି କି? ସତେ ଯେମିତି ପ୍ରଭାବଶାଳୀ ବା ବିଖ୍ୟାତ କାହାର ଜନ୍ମଦିନକୁ ପାଳନ କଲାପରି ଆମେ କରୁଛୁ। ଯଦି ଆମେ ପରମ୍ପରାକୁ ବଦଳାଇବା ନ ଚାହୁଁ ତାହେଲେ ଆମେ ପିଲା, ପରିବାର ଓ ସମାଜ ସହିତ ଆଲୋଚନା କରି ଏକ ନୂତନ ପନ୍ଥାକୁ ଆପଣାର କରିବା ଉଚିତ? ହୁଏତ ଆମେ ଏକ ନୂଆ ପରମ୍ପରାକୁ ସୃଷ୍ଟି କରି ଏହି ପ୍ରଶ୍ନ ପଚାରିବା ଉଚିତ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜନ୍ମ ଦିବସକୁ ପାଳନ କରିବାକୁ ଆମଠାରୁ କେମିତି ଓ କ'ଣ ଆଶା କରନ୍ତି। ଆଧୁନିକ ଜଗତର ପିଲାମାନେ ଅନେକ ସ୍ଥାନରେ ନିଜ ଜନ୍ମଦିନ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି। ସେମାନେ କ'ଣ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନକୁ ଏକ ଭିନ୍ନ ଦୃଷ୍ଟିରେ ଦେଖନ୍ତି କି? ଏହି ପରିପ୍ରେକ୍ଷୀରେ ଆମେ କ'ଣ ପ୍ରଭୁ ଯୀଶୁଙ୍କୁ ବଡ଼ଦିନର ପ୍ରଥମ ସ୍ଥାନ ଦେଇଥିଲୁ କି? ଆମେ ଯଦି ନିଜ ନିଜ କାର୍ଯ୍ୟକୁ ସମୀକ୍ଷା କରୁ ତାହେଲେ ତାର ଉତ୍ତର ପାଇପାରିବା। ପ୍ରିୟ ବନ୍ଧୁଗଣ, ଆଜି ଆମେ ଏକ ନୂଆ ପରମ୍ପରା ସୃଷ୍ଟି କରିବା ଉଚିତ ଯାହା ପ୍ରଭୁ ଯୀଶୁ ଖ୍ରୀଷ୍ଟ ବାକ୍ୟକୁ ବ୍ୟର୍ଥ କରିବ ନାହିଁ। ହୁଏତ ଏହି ନୂତନ ପରମ୍ପରାଟି ପ୍ରଥମରେ ଲୋକମାନଙ୍କର ଦ୍ୱାରା ଆଦୃତ ହୋଇ ନପାରେ, କିନ୍ତୁ କ୍ରମେ ଆପଣ ଯଦି ଠିକ୍ ଭାବରେ ଉପସ୍ଥାପନ କରିବେ ତାହେଲେ ଏହି ବଡ଼ଦିନ ଏକ ଭିନ୍ନ ଓ ବିଭିନ୍ନ ବଡ଼ଦିନ ଭାବରେ ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରିବ ଏବଂ ପରବର୍ତ୍ତୀ ବର୍ଷରେ ଆହୁରି ଖ୍ରୀଷ୍ଟ କେନ୍ଦ୍ରୀୟ ହୋଇପାରିବ। ଯଦିଓ ବିଭିନ୍ନ ସ୍ଥାନରେ ପ୍ରଣାଳୀ ଭିନ୍ନ ହୋଇପାରେ, ତଥାପି ତାହା ମଣିଷର ନହୋଇ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆନନ୍ଦ ଗୌରବ ଉପରେ ଆଧାରିତ ହେବ। ଆଜି ସେହି ସମୟ ଉପସ୍ଥିତ ଯେତେବେଳେ କି ଆମେ ସେହି ପୁରାତନ ପାରିବାରିକ ପରମ୍ପରାକୁ ଜଳାଞ୍ଜଳି ଦେଇ ନୂତନତ୍ୱକୁ ଆପଣାର ଆମମାନେ କରିପାରିବା। ପ୍ରିୟ ବନ୍ଧୁଗଣ, ଆମ ପାଇଁ ଆଜି ଏକ ବଡ଼ ଆହ୍ୱାନ ଆସିଛି। ଆମକୁ ଯଦି ମନୋନୟନ କରିବାକୁ ପଡ଼ିବ ଯେ ଆମେ ସେହି ଗତାନୁଗତିକ ପରମ୍ପରା ମଧ୍ୟରେ ବଡ଼ଦିନକୁ ପାଳନ କରିବା ବା ଆଉ କିଛି ନୂଆ ଭାବରେ ପାଳନ କରିବା, ଜାଗତିକ ଆନନ୍ଦ ଉଲ୍ଲାସ ମଧ୍ୟରେ ସୁଆଦିଆ ଖାଦ୍ୟ ଖାଇ ଭଲ ଭଲ ପୋଷାକ ପିନ୍ଧି ଆମେ କ'ଣ ପର୍ବ ପାଳନ କରିବା, ନା ପ୍ରଭୁ ଯୀଶୁଙ୍କ ପ୍ରେମ ଆନନ୍ଦ ଗୌରବର ଅନୁଭବ କରି ସେହି ପ୍ରେମରେ ଓ ଆନନ୍ଦରେ ଅନେକ ସହଯୋଗ କରିବା? ଦୁଃଖ ମନରେ ଆମେ କ'ଣ ପ୍ରଭୁ ଯୀଶୁଙ୍କ ସେହି ସ୍ୱର୍ଗୀୟ ଆନନ୍ଦ ଓ ଶାନ୍ତିର ଟିକେ ହସ ଭରି ଦେଇପାରିବା? ଯିଏ ଆଜି ଅବହେଳିତ, ନିଷ୍ପେଷିତ, ଦୁଃଖ ଜର୍ଜରିତ, ସେମାନଙ୍କୁ ଏହି ବଡ଼ଦିନର ଆନନ୍ଦରେ ସାମିଲ କରିପାରିବା? ଆସନ୍ତୁ କେବଳ ସେହି ସ୍ୱର୍ଗୀୟ ଆନନ୍ଦକୁ ନିଜ ମଧ୍ୟରେ ସୀମାବଦ୍ଧ ନକରି ଅନ୍ୟମାନଙ୍କୁ ତାର ଅଂଶୀ କରାଇବା। ନିଜକୁ ପ୍ରାଥମିକତା ନ ଦେଇ ଖ୍ରୀଷ୍ଟଙ୍କ ସର୍ବପ୍ରଧାନ ସ୍ଥାନ ଦେବା, ତାହେଲେ ଯାଇ ଆମେ ପରମ୍ପରାର ସେହି ସଂକୀର୍ଣ୍ଣ ବନ୍ଧନ ମଧ୍ୟରୁ ବାହାରି ଆସି ବଡ଼ଦିନର କର୍ଣ୍ଣଧାର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନକୁ ସାର୍ଥକ ଭାବରେ ଆମମାନେ ପାଳନ କରିପାରିବା। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରକୃତ ବଡ଼ଦିନ ଅର୍ଥ ବୁଝିବା ପାଇଁ ଆପଣଙ୍କୁ ସାହାଯ୍ୟ କରନ୍ତୁ।
ପ୍ରିୟ ଶ୍ରୋତାବନ୍ଧୁ, ଶୁଣିଲେ ତ ଆଜିର କାର୍ଯ୍ୟକ୍ରମ? କାର୍ଯ୍ୟକ୍ରମଟି ଆପଣଙ୍କୁ କେମିତି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ। ଆଜିର ଏହି ବିଷୟଟି ଶୁଣିଲା ପରେ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ ତାହେଲେ ଆମକୁ ପତ୍ର ଲେଖନ୍ତୁ। ଆମେ ଆପଣଙ୍କ ନିକଟକୁ ପୁସ୍ତକଟିଏ ପଠାଇବାକୁ ଚେଷ୍ଟା କରିବୁ। ଆମ ସହିତ ଯୋଗାଯୋଗ କରିବାର ଠିକଣା ହେଲା ଗୁଡ୍ ନ୍ୟୁଜ୍ ଆୱାର, ପୋଷ୍ଟ ବକ୍ସ ନମ୍ବର 56, କଟକ 753001। ଠିକଣାଟି ଆଉ ଥରେ କହିଦେଉଛି, ଗୁଡ୍ ନ୍ୟୁଜ୍ ଆୱାର, ପୋଷ୍ଟ ବକ୍ସ ନମ୍ବର 56, କଟକ 753001। ତାହେଲେ ଆଜି ପାଇଁ ଏତିକି। ଆସନ୍ତା ସପ୍ତାହରେ ଠିକ୍ ଏଇ ଦିନ ଏଇ ସମୟରେ ପୁଣି ସାକ୍ଷାତ ହେବ। ଏବେ ବିଦାୟ ଦିଅନ୍ତୁ। ନମସ୍କାର।
ଯେବେ ଆସିବେ ସେ ଶାନ୍ତି ରାଜା, ଯେବେ ଆସିବେ ସେ ଶାନ୍ତି ରାଜା, ଦୂତ ବାହିନୀ ସାଥେ ବର ବେଶରେ ନେବେ କନ୍ୟାକୁ, ତାଙ୍କରି ମେଘର ଥେ ଯେବେ ଆସିବେ ସେ ଶାନ୍ତି ରାଜା ଯେବେ ଆସିବେ ସେ ଶାନ୍ତି ରାଜା ଦୂତ ବାହିନୀ ସାଥେ ବର ବେଶରେ ନେବେ କନ୍ୟାକୁ ତାଙ୍କରି ମେଘରତେ ବର ବେଶରେ ନେବେ କନ୍ୟାକୁ ତାଙ୍କରି ମେଘରତେ ଯେବେ ଆସିବେ ଶାନ୍ତି ରାଜା ଯେବେ ଆସିବେ ସେ ଶାନ୍ତି ରାଜା ଦୂତ ବାହିନୀ ସାଥେ ବର ବେଶରେ ନେବେ କନ୍ୟାକୁ ତାଙ୍କରି ମେଘରତେ ବର ବେଶରେ ନେବେ କନ୍ୟାକୁ ତାଙ୍କରି ମେଘରତେ